नमो भगवती वासुदेवाय नमो भगवती वासुदेवाय नमो भगवती वासुदेवाय श्रीमद्भागवतम् वयं पामरैते सिद्धगन्धर्वचारुणे मा स्पृष्टपूर्वं जानीमो लोकशैश्च कृतो नृभे न वयं पामरैते सिद्धगन्धर्वचारुणे मा स्पृष्टपूर्वं जानीमो लोकेशैश्च कृतो नृभे. ट्रांसलेशन बाय श्री प्रभुपाद. दैत्यगण से मोहिनी मूर्ति को देखी कहते मानव मान कथा कौन बा कहवा एपरिकी देवता दानव सिद्ध गंधर्व चारण एवं ब्रह्मांडर विभिन्न लोकपाल प्रजापतिगण मध्य तुमको पूर्वर की स्पर्श करना तेणु आम मैने बुझीपार आपणकर परिचय कौन आपला श्लोकर अर्थ आमर परमाराध्य गुरुदेव श्री श्रीमदे श्री भक्तिवेदांत स्वामी प्रभुपाद महाराज कहते तार ओडियांग एपरिकी असुरगण मध्य ए वैधता रक्षा करते भद्रता रक्षा करते अनमेरिड एक विवाहित पत्नी को विवाहित नारी को कई केवे काम भावपन्न हो संबोधन करवा उचित चाणक्य पंडित कहते मातृवत परारिशाता भरी देखिए अश्वगण से युवती नारी मोहिनी मूर्ति को देखी एक जापारे जे से अविवाहित अच्छा एवं तांको कहीं पूर्व स्पर्श करना से माने एक कहले जे ए जगत एपरिक देवता गंधर्व चारण सिद्ध तो समेत कहीं तांको पूर्व स्पर्श करना असुरगण कथा जानते जे से नारी युवती अविवाहित अटंती तेणु से प्रकार भाव संबोधन कले से भाविले से युवती बालिका ना नारी महीन मूर्ति निश्चित भाव तो स्वामी अन्वेषण एटार उपस्थित होती दैत्य दानव देवता गंधर्व आदि जो मैंने उपस्थित अच्छा से मध्यरु कहारी को से पति रूप से स्वामी रूप से बरण करने श्लोक दि जा आमर परमाराध्य गुरुदेव श्री श्रीमदे श्री भक्तिवेदांत स्वामी रूपादि महाराज भाष्य कहार तात्पर्य रही मोहिनी मूर्ति भगवान मोहिनी अवतार जो आविर्भूत होती से देवता दैत्यगण एकत्र सम्मिलित हो दुग्ध सगर मंथन करी अमृत पाइबा आशे अमृत बाहर से तो दैत्य मैंने बलपूर्वक छड़े नहीं जाती किंतु दैत्यगण अमृत पाइबा को योग्य नुहतर भाग नुहे तेणु से मोहित कर अमृत आनी जे मैंने अमृत पाइबा योग्य अर्थात देवतागण से मे बांटे एथपाई मोहिनी अवतार भगवान ता नहले ये अवस्था रे ए दैत्य मान से अमृत को आने कहारी पक्ष संभव नुहे असुर मान बड़ बलवान हो जाती देवतागण दुर्बल हो पड़ती तेणु देवता मान पक्ष संभवपर नुहे जे दैत्य मान हस्तर से अमृत भाण आनी ग्रहण करवा से देवता मानी भगवान प्रार्थना करछंती ଇନ୍ଦ୍ରାରି ବ୍ୟାକୁଳଂ ଲୋକେ ମୃଡ଼ୟନ୍ତି ଯୁଗେ ଯୁଗେ। ଏ କଥା ଅଛି ଆମର ଶ୍ରୀମଦ ଭାରତ ପ୍ରଥମ ସ୍କନ୍ଧରେ କୁହାଯାଇଛି। ଇନ୍ଦ୍ରାରି ଦେବତାମାନଙ୍କର ଅରି ଦୈତ୍ୟ, ଦେବତାମାନଙ୍କର ଅରି ଶତ୍ରୁ ହେଉଛନ୍ତି ଦୈତ୍ୟଗଣ, ଦାନବଗଣ। ଯେତେବେଳେ ଦାନବଗଣଙ୍କର ଉତ୍ପୀଡ଼ନ ହୁଏ ଦେବତାମାନଙ୍କ ଉପରେ, ସେତେବେଳେ ସେମାନେ ଆକୁଳରେ ଆକୁକଣ୍ଠରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। କାରଣ ଭଗବାନ ଏକମାତ୍ର ରକ୍ଷକ, କୃଷ୍ଣ ଯେ ରକ୍ଷକ ଆର୍ ପାଳକ ଆମାର, କୃଷ୍ଣ ମୋର ଏକମାତ୍ର ରକ୍ଷକ, କୃଷ୍ଣ ମୋର ଏକମାତ୍ର ପାଳକ, ଆଉ କିଏ ନୁହେଁ। ତେଣୁ କୃଷ୍ଣଙ୍କର ପଦାରବିନ୍ଦରେ ପରମେଶ୍ୱର ଭଗବାନ କୃଷ୍ଣଙ୍କର ପଦାରବିନ୍ଦରେ ସର୍ବଦା ଆକୁ ପ୍ରାର୍ଥନା କରିବାକୁ ପାଇଁ ପଡ଼ିବ, ସର୍ବଦା ଆକୁ ପ୍ରାର୍ଥନା କରିବା ପାଇଁ ପଡ଼ିବ, ସଦତ ପ୍ରାର୍ଥନା କରିବା ପାଇଁ ପଡ଼ିବ, ତା ଦରକାର। ତା ନହେଲେ ଭଗବାନ କିପରି ଭାବରେ ତୁମ ଡାକ ଶୁଣିବେ, ତୁମକୁ ସୁରକ୍ଷା ଦେବେ, ତାହା କିପରି ହେବ? ପ୍ରାର୍ଥନୀୟ, ସେ ଏକମାତ୍ର ପ୍ରାର୍ଥନୀୟ, ଏକମାତ୍ର ପ୍ରାର୍ଥନା ହିଁ ତାଙ୍କୁ କରାଯିବ। ପୂଜ୍ୟ କୀର୍ତ୍ତିଦ କୀର୍ତ୍ତନୀୟ ପୂଜ୍ୟ ଧ୍ୟେୟ ପ୍ରାର୍ଥନୀୟ, ସେ ଏକମାତ୍ର ପୂଜ୍ୟ, ଏକମାତ୍ର ତାଙ୍କର ଗୁଣାବଳୀ କୀର୍ତ୍ତନୀୟ, କୀର୍ତ୍ତନ କରିବା ଉଚିତ। ଧ୍ୟେୟ ଏକମାତ୍ର ଧ୍ୟାନର ବସ୍ତୁ, ସେ ପ୍ରାର୍ଥନୀୟ, ପ୍ରାର୍ଥନା ତାଙ୍କୁ ସତ୍ୟ କରିବା ଉଚିତ। ତୁମର ଅନ୍ତଃସ୍ଥଳରୁ ପ୍ରାର୍ଥନା କରିବା ପାଇଁ ପଡ଼େ ଭଗବାନ। ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଭଗବତ ଚରଣାରବିନ୍ଦରେ ପ୍ରପନ୍ନ ହୋଇଥାନ୍ତି, ପୂର୍ଣ୍ଣ ଶରଣାଗତି ଆଚରଣ କରିଥାନ୍ତି, କୃଷ୍ଣଙ୍କ ଶରଣ ତୁନ୍ଧାକୁ ଆଇଛି, କୃଷ୍ଣଙ୍କର ଚରଣାରବିନ୍ଦରେ ସମ୍ପୂର୍ଣ୍ଣ ପ୍ରପନ୍ନ ହୋଇଥାନ୍ତି, ସେମାନେ ସତତ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ଷଡ଼ଙ୍ଗ ଶରଣାଗତି ହୋଇବେ ଯାହାର, ତାହାର ପ୍ରାର୍ଥନା ଶୁଣେ ନନ୍ଦକୁମାର। ଏ କଥା ଅଛି, ଷଡ଼ଙ୍ଗ ଶରଣାଗତି ହୋଇବେ ଯାହାର, ତାହାର ପ୍ରାର୍ଥନା ଶୁଣେ ସେ ନନ୍ଦକୁମାର। ଯିଏ ପୂର୍ଣ୍ଣ ରୂପେ ଶରଣାଗତ, ତାଙ୍କର ଛଅଟି ଲକ୍ଷଣ ଅଛି, ଆନୁକୂଲ୍ୟସ ସଂକଳ୍ପ, ପ୍ରତିକୂଲ୍ୟସ ବର୍ଜନମ, ରଖେଇ ସ୍ଥିତି ବିଶ୍ୱାସ, ବକ୍ତୃତ୍ୱ ବରଣ ତଥା ଆତ୍ମନିକ୍ଷେପ କାର୍ପଣ୍ୟ ସର୍ବିଧା ଶରଣାଗତି। ଏ କଥା ଅଛି ଆମର, ଏ ହେଉଛି ଛଅଟା ସିମ୍ପଟମ, ଛଅଟା ଲକ୍ଷଣ ଶରଣାଗତର। ଶରଣାଗତି ଆତ୍ମନିବେଦନ ସମାନ କଥା, ସମାନ କଥା। ଯେଉଁଟା ଭଜନର ଅନୁକୂଳ ତାକୁ ଆମେ ଗ୍ରହଣ କରିବା, ଯେଉଁଟା ଭଜନର ପ୍ରତିକୂଳ ଯେତେ ଆମର ପ୍ରିୟ ହେଉ ନା କାହିଁକି ତାକୁ ଆମେ ତ୍ୟାଗ କରିବା। ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଲ୍ୟ ସେ ବର୍ଜନ, ରଖି ସ୍ଥିତି ବିଶ୍ୱାସ ବକ୍ତୃତ୍ୱ ବରଣ କଥା, ଅବଶ୍ୟ ରଖିବେ କୃଷ୍ଣ ଏ ଦୃଢ଼ ବିଶ୍ୱାସ, ଅଟଳ ବିଶ୍ୱାସ ରହିବା ଉଚିତ, ଅବଶ୍ୟ ରଖିବେ କୃଷ୍ଣ, ଏଥିରେ କିଛି ଅବିଶ୍ୱାସ କରିବାର କଥା ନାହିଁ। ବିଶ୍ୱାସ ମିଳେ କୃଷ୍ଣ ତର୍କେ ବହୁତ, କେବଳ ବିଶ୍ୱାସରେ ହିଁ କୃଷ୍ଣ ମିଳନ୍ତି, ତୁମର ବିଶ୍ୱାସ ନାହିଁ ସନ୍ଦେହ ଅଛି କଦାପି ମିଳିବ, ଦୃଢ଼ ବିଶ୍ୱାସ ଅଟଳ ବିଶ୍ୱାସ ଅଛି ତ ତା କୁହନ୍ତି ଶ୍ରଦ୍ଧା, ଅନ୍ୟ ଶବ୍ଦ ହେଉଛି ଶ୍ରଦ୍ଧା, ଦୃଢ଼ ଶ୍ରଦ୍ଧା, ଅବିଚଳିତ ଶ୍ରଦ୍ଧା ଏ ଅଛି ତ ତାହେଲେ ସେ ପାଖରେ ଅଛନ୍ତି ତୁମେ, କିନ୍ତୁ ଶ୍ରଦ୍ଧା ନାହିଁ ବିଶ୍ୱାସ ନାହିଁ ସନ୍ଦେହ ଅଛି ବହୁ ଦୂରେ, ବହୁ ଦୂରେ ତର୍କେ ବହୁ ଦୂର, ସେ କଥା କୁହାଯାଇଛି। ତେଣୁ ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଶରଣାଗତ ଭକ୍ତ ସେମାନଙ୍କର ଦୃଢ଼ ବିଶ୍ୱାସ ଅଛି, ଏ ଦୃଢ଼ ବିଶ୍ୱାସ ଅଛି, ଅବଶ୍ୟ ରଖିବେ ତୁମେ, ନିଶ୍ଚୟ ସେ ରକ୍ଷା କରିବେ। ସବୁପ୍ରକାର ବିପଦ, ସବୁପ୍ରକାର ଅସୁବିଧା ଯାହା ଯଥା ହଉ ନା କାହିଁକି, ସେଥିରୁ ନିଶ୍ଚୟ ସେ ଭଗବାନ ହରି ରକ୍ଷା କରିବେ, ଏ ହେଉଛି ଆମର କଥା। ସବୁ ଶାସ୍ତ୍ର କୁହାଯାଇଛି, ମହାଜନ ବି କହିଛନ୍ତି, ଶୁଦ୍ଧ ସିଦ୍ଧ କାମ ଭଗବତ ଶୁଣ ନାମ
ପାରେ।
ଠାକୁର ବୈଷ୍ଣବ ଆଚାର୍ଯ୍ୟ ମହାଦେବ କଥା କହିଛନ୍ତି, ଏ ବିଶ୍ୱାସର କଥା, ଦୃଢ଼ ବିଶ୍ୱାସର କଥା, ଅବିଚଳିତ ବିଶ୍ୱାସର କଥା, ଇଏ ଶ୍ରଦ୍ଧାର କଥା, ଦୃଢ଼ ଶ୍ରଦ୍ଧାର କଥା। ଶ୍ରଦ୍ଧାବାନ ଭଜତେ ମାଁ, ଦୃଢ଼ବ୍ରତା ଭଜତେ ମାଁ, ଯାହା ଯେ ଦୃଢ଼ବ୍ରତ ଦୃଢ଼ ଶ୍ରଦ୍ଧା ସେ ଭଜନ କରେ। ଶ୍ରଦ୍ଧା ନାହିଁ, ବିଶ୍ୱାସ ନାହିଁ, ସନ୍ଦେହ ଅଛି, ସଂଶୟ ଆତ୍ମା ବିନଶ୍ୟତି, ସେ ନିଶ୍ଚିତ ଭାବରେ ବିନଷ୍ଟ ହେବ। ଅଶ୍ରଦ୍ଧାନ ପୁରୁଷ ମଙ୍ଗ ପ୍ରାପ୍ତ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ବର୍ତ୍ତମାନ। ଏ କଥା ଭଗବତ ଗୀତାରେ ଭଗବାନ କହିଛନ୍ତି, ଯେଉଁମାନଙ୍କର ଶ୍ରଦ୍ଧା ନାହିଁ, ବିଶ୍ୱାସ ନାହିଁ, ସାଧୁ ଶାସ୍ତ୍ର ଗୁରୁ ବାକ୍ୟରେ ଭଗବାନଙ୍କ ଠାରେ ଭଗବାନଙ୍କ କଥାରେ, ସେ ଅଶ୍ରଦ୍ଧାବାନ, ତାର ସନ୍ଦେହ ଅଛି, ସଂଶୟ ଆତ୍ମା ବିନଶ୍ୟତି, ତାର ସଂଶୟ ଅଛି, ସନ୍ଦେହ ଅଛି, ସେ ନିଶ୍ଚିତ ଭାବରେ ବିନଷ୍ଟ ହେବ, ସେ କେବେ ହେଲେ ଭଗବାନଙ୍କୁ ପାଇପାରିବ ନା। ମଙ୍ଗ ପ୍ରାପ୍ୟ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ବର୍ତ୍ତନ, ବାରମ୍ବାର ଏଇ ମୃତ୍ୟୁ ସଂସାରରେ ପତିତ ହେବ, ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେବ, ତାହା ଉଦ୍ଧାର ପାଇପାରିବ ନା, ଏ କଥା ଅଛି। ତେଣୁ ଆମକୁ ଏ ଶ୍ରଦ୍ଧା ପୋଷଣ କରିବା ପାଇଁ ପଡ଼ିବ, ଯାହା କହନ୍ତି ଦୃଢ଼ ଶ୍ରଦ୍ଧା, ଦୃଢ଼ ଶ୍ରଦ୍ଧା, ଶାସ୍ତ୍ରୀୟ ଶ୍ରଦ୍ଧା ଅଛି, ଦୁଇ ପ୍ରକାର ଶ୍ରଦ୍ଧା, ଗୋଟେ ଶାସ୍ତ୍ରୀୟ ଶ୍ରଦ୍ଧା, ଗୋଟେ ହେଉଛି ଲୌକିକ ଶ୍ରଦ୍ଧା। ଶାସ୍ତ୍ର ଉକ୍ତି, ଶାସ୍ତ୍ର ସିଦ୍ଧାନ୍ତ, ସାଧୁ ଶାସ୍ତ୍ର ଗୁରୁବାକ୍ୟ ଚିତ୍ତେ ଦେଇକରି ଆଇକ୍ୟ ଆରମ୍ଭ କରିହେବନି ଆଶା, ସାଧୁ ଗୁରୁ ଶାସ୍ତ୍ରରୁ କହନ୍ତି, ଶାସ୍ତ୍ର ସିଦ୍ଧାନ୍ତ, ଶାସ୍ତ୍ର ଯୁକ୍ତି ପ୍ରଦର୍ଶନ କରନ୍ତି। ତେଣୁ ଶାସ୍ତ୍ରରେ ଯାହା କୁହାଯାଇଛି, ବୈଦିକ ଶାସ୍ତ୍ର, ବେଦ, ସିଦ୍ଧାନ୍ତ, ବିଶେଷ କରି ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମମଳମ୍, ଅମଳ ପ୍ରମାଣ ମୂଳକ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ସର୍ବ ବେଦାନ୍ତ ସାର, ଶ୍ରୀମଦ୍ ଭାଗବତ ଯାହା କହୁଛନ୍ତି ତା ଉପରେ ଅଟଳ ବିଶ୍ୱାସ। କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶ୍ରୟ, ପ୍ରତିଶ୍ଳୋକି ପ୍ରତିକକ୍ଷରେ ନାନାର୍ଥ କହେ, ଭାଗବତ ବିଭୁ ବସ୍ତୁ, କୃଷ୍ଣ ତୁଲ୍ୟ ବିଭୁ ବସ୍ତୁ, କୃଷ୍ଣଙ୍କର ଶ୍ରୀଅଙ୍ଗ, କୃଷ୍ଣଙ୍କ ଠାରୁ ଭିନ୍ନ ନୁହନ୍ତି। ତେଣୁ ଏ ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିବା ପାଇଁ, ଅଟଳ ବିଶ୍ୱାସ ସ୍ଥାପନ କରିବା, ଅଷ୍ଟ ଶ୍ରଦ୍ଧା, ଶାସ୍ତ୍ରୀୟ ଶ୍ରଦ୍ଧା। ଏ ଶାସ୍ତ୍ରୀୟ ଶ୍ରଦ୍ଧା ନାହିଁ, ଶାସ୍ତ୍ର ସିଦ୍ଧାନ୍ତରେ ବିଶ୍ୱାସ ନାହିଁ, ଭଗବାନଙ୍କଠାରେ ବିଶ୍ୱାସ ନାହିଁ, ସାଧୁଗୁରୁ ବାକ୍ୟରେ ମହାଜନ ବାକ୍ୟରେ ବିଶ୍ୱାସ ନାହିଁ। ଅଶ୍ରଦ୍ଧାନ ପୁରୁଷ ସଂଶୟାତ୍ମା, ତାର ସଂଶୟ ଅଛି, ସେ ବାରମ୍ବାର ବିନଷ୍ଟ ହେବ ଏହି ମୃତ୍ୟୁ ସଂସାରେ, ଜନ୍ମ ମୃତ୍ୟୁ ଚକ୍ର ଘୂର୍ଣ୍ଣାୟମାନ। ତେଣୁ ବିପଦ ହୋଇତେ ସ୍ୱାମୀ ଅବଶ୍ୟ ତାହାରେ ତୁମେ ରଖିବେ, ଏ ତାହାର ବିଶ୍ୱାସ, ଏ ବିଶ୍ୱାସ ଦେବତାମାନେ ତେଣୁ ଆକୁ ପ୍ରାର୍ଥନା କରିଥିଲେ। ଅଛି ଇନ୍ଦ୍ରାରି ବ୍ୟାକୁଳ ଲୋକେ ମୁଡ଼ିଯନ୍ତି ଯୁଗେ ଯୁଗେ, ଇନ୍ଦ୍ର ହରି ଦେବତାମାନଙ୍କର ହରି, ଦାନବଗଣ ଅସୁରଗଣ ଉତ୍ପାତ କରନ୍ତି, ଉତ୍ପୀଡ଼ନ କରନ୍ତି, ସେତେବେଳେ ଯେଉଁମାନେ ଭକ୍ତ ସେ ଦେବତାଗଣ ଆକୃଷ୍ଟରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ତେଣୁ ଭଗବାନ ତାଙ୍କର ଡାକ ଶୁଣନ୍ତି, ସେ ଆବିର୍ଭୂତ ହୁଅନ୍ତି। ବର୍ତ୍ତମାନ ସେହି ଅବସ୍ଥା ହେଇଛି, ମୋହିନୀ ଅବତାର ରୂପରେ ଆବିର୍ଭୂତ ହୋଇଛନ୍ତି, ସେ ଅସୁରମାନଙ୍କ ହସ୍ତରୁ ଅସୁରମାନଙ୍କୁ ବଞ୍ଚିତ କରିବେ, ଅସୁରମାନଙ୍କୁ ମୋହିତ କରୁଛନ୍ତି, ମୋହିନୀ ମୂର୍ତ୍ତି। ତେଣୁ ଅସୁରମାନେ ଏ ପ୍ରକାର ସମ୍ବୋଧନ କରୁଛନ୍ତି, ତାଙ୍କୁ ଭାବୁଛନ୍ତି ସେ ଅବିବାହିତା ବାଳିକା, ସେ ବିବାହ କରିବା ଉଦ୍ଦେଶ୍ୟରେ ସ୍ୱାମୀ ବା ଛୁଆ ଉଦ୍ଦେଶ୍ୟରେ ଆସିଛନ୍ତି, ଏ ବୁଝିପାରିବେ ନା, ଭଗବାନଙ୍କୁ ବୁଝିବା ଏତେ ସହଜ କଥା ନୁହେଁ। ଆଶ୍ଚର୍ଯ୍ୟଜନକ ନା ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ ମୂଢ଼ ନା ବି ଜାଣନ୍ତି, ତୁମେ ଭଗବତ ଗୀତାରେ ଭଗବାନ କୃଷ୍ଣ କଥା କହିଛନ୍ତି, ମୁଁ ସର୍ବତ୍ର ପ୍ରକାଶିତ ହୁଏ ନା, ମୂଢ଼ ମୂର୍ଖ ଲୋକ ଜାଣିପାରିବ ନା, ବୁଝିପାରିବ ନା, ଯୋଗ ମାୟା ଦ୍ୱାରା ସମାବୃତ ହୋଇଛି, କିନ୍ତୁ ସେ ଭଗବାନଙ୍କର ଐକାନ୍ତିକ ଭକ୍ତ ସେ ଜାଣିପାରେ, ସେ ଦେଖିପାରେ। ଯେତେ ଚେଷ୍ଟା କରିକିରି ଭଗବାନ ନିଜକୁ ଲୁଚେଇବାକୁ ଛପେଇବାକୁ ଇଚ୍ଛା କଲେ ସୁଦ୍ଧା ଭକ୍ତ ସମ୍ମୁଖରେ ନିଜକୁ ଛପେଇ ଲୁଚେଇ ଛପେଇ ପାରନ୍ତି ନା, ଭକ୍ତ ଦେଖିନିଏ, ଭକ୍ତ ଜାଣିନିଏ, ଭକ୍ତ ସେ ଚକ୍ଷୁ ଅଛି, ସେ ଦର୍ଶନ ଅଛି। ତସ୍ୟାଂ ନ ପ୍ରଣଶ୍ୟାମି ସଚମେ ନ ପ୍ରଣଶ୍ୟତି, ଯମାଂ ପଶ୍ୟତି ସର୍ବତ୍ର ସର୍ବଚ ମହି ପଶ୍ୟତି, ତସ୍ୟାଂ ନ ପ୍ରଣଶ୍ୟାମି ସଚମେ ନ ପ୍ରଣଶ୍ୟତି, ଯିଏ ମୋତେ ସବୁଠାରେ ଦେଖେ ଏବଂ ସବୁକିଛି ମୋଠାରେ ଦେଖେ, ସେ ମୋର ଦୃଷ୍ଟିର ଅନ୍ତରାଳରେ ନଥାଏ କି ମୁଁ ତା ଦୃଷ୍ଟିର ଅନ୍ତରାଳରେ ନଥାଏ, ସେ ମୋତେ ଦେଖେ ମୁଁ ତାକୁ ଦେଖେ, ଏ ଭକ୍ତଇ ଦେଖେ, ଭକ୍ତଇ ଦେଖେ, ଭକ୍ତର ଦୃଷ୍ଟି। ପ୍ରାକୃତ ଦୃଷ୍ଟିରେ କେହି ଏକଥା ଦେଖିପାରିବେ ନା, ପ୍ରାକୃତ ଦୃଷ୍ଟିରେ କେହି ଭଗବାନଙ୍କୁ ଦେଖିପାରିବେ ନା। ପ୍ରାକୃତ ବୁଦ୍ଧି, ପ୍ରାକୃତ ବିଚାର, ପ୍ରାକୃତ ଜ୍ଞାନ ଗାରିମା ନେଇକରି କେହି ଭଗବାନଙ୍କୁ ଜାଣିପାରିବେ ନା। ଏ ବିଶ୍ୱାସ ତାଙ୍କର ଅଛି, ପ୍ରାର୍ଥନା ତାଙ୍କର ଶୁଣନ୍ତି, ସେ କଥା ଆମେ କହିଲୁ। ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଲ୍ୟ ସେ ବର୍ଜନ ରଖିସ୍ଥିତି ବିଶ୍ୱାସ, ଏ ଦୃଢ଼ ବିଶ୍ୱାସ ଅବଶ୍ୟ ରଖିବେ କୃଷ୍ଣ, ଅବଶ୍ୟ ରଖିବେ କୃଷ୍ଣ, ବିଶ୍ୱାସ ପାଳନ, ଏ ବିଶ୍ୱାସ ରଖିସ୍ତି ବିଶ୍ୱାସ ଗୋପୃତ ବରଣ ତଥା ଆତ୍ମନିକ୍ଷି ପ୍ରକାର କରିବେ। ନିଶ୍ଚିତ ଭାବରେ ସେ ମୋର ରକ୍ଷକ ପାଳକ, ସେ ମୋର ପ୍ରଭୁ, ଏ ବିଶ୍ୱାସ ଆତ୍ମନିକ୍ଷେପ କାର୍ପଣ୍ୟ, ପୂର୍ଣ୍ଣ ଆତ୍ମନିବେଦନ, ସମ୍ପୂର୍ଣ୍ଣ ରୂପେ ଆତ୍ମନିବେଦନ ଏବଂ କାର୍ପଣ୍ୟ। ଆକର୍ଷରେ ପ୍ରାର୍ଥନା, ଆକକଣ୍ଠରେ ପ୍ରାର୍ଥନା କରିବା ପାଇଁ ପଡ଼ିବ, ତା ନହେଲେ ଏ ପ୍ରକାର ଯେ ପୂର୍ଣ୍ଣ ଶରଣାଗତ ତାଙ୍କର ପ୍ରାର୍ଥନା ଭଗବାନ ଶୁଣନ୍ତି। ଶରଙ୍ଗ ଶରଣାଗତ ହେବେ ଯାହା କାହାର ପ୍ରାର୍ଥନା ଶୁଣେ, ନନ୍ଦ କୁମାର କଥା କୁହାଯାଇଛି, ତୁମ ଶରଣାଗତ ନୁହଁ ତ କଦାପି ତୁମର କଥା ଶୁଣିବେ ନା, ଭଗବାନ ଶୁଣିବେ। ସେଥିପାଇଁ ଶରଣାଗତି ଶ୍ରୀମଦ ଭଗବତ ଗୀତାରେ ଶେଷ ଉପଦେଶ ତାଙ୍କର ସର୍ବଶେଷ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକୁ ଶରଣଂ ବ୍ରଜ, ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି ମୋ ଠାରେ ଶରଣାଗତ ହୁଅ, ଏ ଶେଷ କଥାଟା, ଏ ଶରଣାଗତି ଆତ୍ମନିବେଦନ ଏକା କଥା। ସେ ଶରଣାଗତି ନ ହେଇଛି ତ ତାହେଲେ ତୁମର କଦାପି ପ୍ରାର୍ଥନା ଭଗବାନ ଶୁଣିବେ ନା, ସେ ହେଉଛି କଥା। ତେଣୁ ଯିଏ ଶରଣାଗତ ଭକ୍ତ ସେ ସର୍ବଦା ଦୈନ୍ୟମୟୀ ପ୍ରାର୍ଥନା କରେ, ହୃଦୟର ଅନ୍ତଃସ୍ଥଳରୁ ପ୍ରାର୍ଥନା କରେ। କିପରି ଶରଣାଗତି ଆଚରଣ କରିବାକୁ ପଡ଼ିବ ତାହା ଶିଖିବା ପାଇଁ ସେଇ ଭଗବାନ, ସେଇ ଭଗବାନ କୃଷ୍ଣ ଗୌରାଙ୍ଗ ମହାପ୍ରଭୁଙ୍କରି ଅବତୀର୍ଣ୍ଣ ହେଲେ। ଗୌରାଙ୍ଗ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ, ସେ ବ୍ରହ୍ମା ପକ୍ଷରେ ଦୁର୍ଲଭ ଯେଉଁ ଗୁହ୍ୟ ପ୍ରେମ, ସେ ପ୍ରେମ ଦାନ କରିବା ପାଇଁ ସେ ଅବତୀର୍ଣ୍ଣ ହେଲେ। ଶିଖାଏ ଶରଣାଗତି ଭଗବତୀ ଅତ୍ୟନ୍ତ ଦୁର୍ଲଭ ପ୍ରେମ କରିବାରେ ଦାନ, ଶିଖାଏ ଶରଣାଗତି ଭଗବତୀର ପ୍ରାଣ। ଦୁର୍ଲଭ ପ୍ରେମ, ବ୍ରହ୍ମାର ଦୁର୍ଲଭ ପ୍ରେମ ସବାକାରେ ଯାଚେ, ପତିତ ପାମର ନାହିଁ ବାଛେ, ପତିତ ପାମର ବାଛ ବିଚାର ନାହିଁ, ପର ଆପଣ ବାଛ ବିଚାର ନାହିଁ, ଯୋଗ୍ୟ ଅଯୋଗ୍ୟ ବାଛ ବିଚାର ନାହିଁ, ନିର୍ବିଚାରରେ ବିଚାର ନିର୍ବିଶେଷରେ ଯାହା କହନ୍ତି ମହାବଦାନ୍ୟ ଅବତାର, ଅଦ୍ଭୁତ ପଦାନ୍ୟ, ଅଦ୍ଭୁତ କାରୁଣ୍ୟ, ଅଦ୍ଭୁତ ଉଦାର୍ଯ୍ୟମୟ ବିଗ୍ରହ ଶ୍ରୀ ଗୌରାଙ୍ଗ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ, ସେ ବ୍ରହ୍ମା ପକ୍ଷରେ ଦୁର୍ଲଭ ଯେଉଁ ଗୁହ୍ୟ ପ୍ରେମ, ସେ ପ୍ରେମ ଦାନ କରିବା ପାଇଁ ସେ ଅବତୀର୍ଣ୍ଣ ହେଲେ। ଶିଖାଏ ଶରଣାଗତି ଭକତିର ପ୍ରାଣ, ଏ ଭକତର ପ୍ରାଣ ବସ୍ତୁ, ଭକ୍ତର ପ୍ରାଣ ବସ୍ତୁ ସେ ଶରଣାଗତି, ଭକ୍ତର ଅନ୍ୟ କଥା କିଛି ନାହିଁ, ପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତ, ଅନକଣ୍ଡିସନାଲି ସରେଣ୍ଡର, କମ୍ପ୍ଲିଟ୍ ସରେଣ୍ଡର, ପୂର୍ଣ୍ଣ ଶରଣାଗତି, କୌଣସି ସର୍ତ୍ତ ନାହିଁ ସେଠି, ସର୍ତ୍ତ ବିହୀନ। ତାଇ ସେ ହେଲେ ସେ ପ୍ରେମ ଲାଭ, ପ୍ରେମର କଥା ଏ ପାଇଁ କି ପ୍ରେମର ବ୍ୟବହାର, ସେ ପ୍ରେମ ଦାନ ଶରଣାଗତ ନହେଲେ ପ୍ରେମ ନ ମିଳେ ନା। ତାଇ କଥାରେ କହୁଛି ସେ କଥା ମହାପ୍ରଭୁ କହିଛନ୍ତି, ମହାପ୍ରଭୁ ଶିଖେଇଛନ୍ତି, ମହାପ୍ରଭୁ ସେ କଥା ଆମକୁ ଶିଖେଇଛନ୍ତି। ସେ ଭଗବାନ କୃଷ୍ଣ ସେ ଗୌର ରୂପରେ ଅବତୀର୍ଣ୍ଣ ହୋଇକରି ସେ କଥା ଶିଖେଇଛନ୍ତି ଚୈତନ୍ୟ ରୂପଟି। ଶରଣାଗତେର କିଞ୍ଚନେର ଏକ ଲକ୍ଷଣ, ପ୍ରଭୁ ଶୋଇ ଆତ୍ମସମର୍ପଣ, ଶରଣାଗତର ଅକିଞ୍ଚନର ଏକୈ ଲକ୍ଷଣ, ତାର ମଧ୍ୟ ପ୍ରବେଶ ଆତ୍ମ, ଶରଣାଗତ ଅକିଞ୍ଚନ ନୈ ଭାରତୀୟ ବିଧାତୁ ବୈତ ଅକିଞ୍ଚନ ଗୋଚର ଜନ୍ମି ସୂର୍ଯ୍ୟ ସୁତ ଶ୍ରୀଭି ଏଧମାନ ମଦପୁମାନ ନୈ ଭାରତୀୟ ବିଧାତୁ ବୈତ ଅକିଞ୍ଚନ ଗୋଚର। ମୁଁ ଶ୍ରୀମତୀ କୁନ୍ତୀ ଦେବୀଙ୍କର ପ୍ରାର୍ଥନା ଅଛି, ଯେଉଁମାନଙ୍କର ଗର୍ବ ଅଛି, ଦମ୍ଭ ଅଛି, ଅହଙ୍କାର ଅଛି, ଅଭିମାନ ଅଛି, ଏଗୁଡ଼ିକ ଅସୁର ଆସୁରୀ ପ୍ରକୃତି, ଆସୁରୀ ସମ୍ପଦ। ହଁ, ଦର୍ପ ଦମ୍ଭ ଅଭିମାନ ପାରୁଶ୍ଚ୍ୟ ବଚ, ଏ ଦୈବାସୁର ସମ୍ପଦ ବିଭାଗ ଯୋଗ ଅଛି ଶ୍ରୀମଦ୍ ଭଗବତ ଗୀତାରେ, ଯଥା ଭଗବାନ କୃଷ୍ଣ କହିଛନ୍ତି ଦର୍ପ ଦମ୍ଭ ଅଭିମାନ। ହଁ, ଏଗୁଡ଼ାକ ଅହଙ୍କାର ପ୍ରବଳ, ଏସବୁ ହେଉଛି ଆସୁର ସମ୍ପଦ। ଆସୁର ପ୍ରକୃତି ଅସୁରମାନଙ୍କର ବଡ଼ ଦର୍ପ, ବଡ଼ ଦମ୍ଭ, ବଡ଼ ଅଭିମାନ, ବଡ଼ ଗର୍ବ, ଭୟଙ୍କର ରୂପେ ଅହଙ୍କାର, ଏ ଅସୁରମାନ ସେମାନେ ଦୈନ୍ୟ ଭାବ ପ୍ରକାଶ କରନ୍ତି ନା, ସେମାନେ ଅକିଞ୍ଚନ ନୁହନ୍ତି, ବିନୀତ ନୁହନ୍ତି, ଆତ୍ମନିବେଦନ କରନ୍ତି ନା, ସେଇଟା କଥା ଅଛି। ତେଣୁ ଅକିଞ୍ଚନ ନହେଲେ, ପୂର୍ଣ୍ଣ ଶରଣାଗତ ନହେଲେ ଆତ୍ମନିବେଦନ କରିପାରିବ ନା। ଶରଣାଗତିର ଅକିଞ୍ଚନର ଏକୋଇ ଲକ୍ଷଣ, ତାର ମଧ୍ୟ ପ୍ରବେଶ ଆତ୍ମସମର୍ପଣ, ମହାପ୍ରଭୁଙ୍କର ବୃତ୍ତି, ମହାପ୍ରଭୁଙ୍କର ଏ ବୃତ୍ତି ଅଛି। ହଁ, ଅକିଞ୍ଚନ ନହେଲେ ସେ ଏ କଥା କହିଲେ, କୁନ୍ତୀ ଦେବୀ ଏ କଥା କହିଲେ ନା, ଯାହାର ପ୍ରଚୁର ପରିମାଣରେ ଧନ ସମ୍ପଦ ଐଶ୍ୱର୍ଯ୍ୟ ଅଛି, ସେ ଅକିଞ୍ଚନ ବିହିତ ହବ ହେଇପାରିବ ନା। ପ୍ରବଳ ଗର୍ବତା, ବଡ଼ ଦମ୍ଭତା, ଉଚ୍ଚ କୂଳରେ ଜାତ ହେଇଛି ତାହେଲେ ମଧ୍ୟ ସେ ଜନ୍ମ ଉଚ୍ଚ କୂଳ ଯାହା ଜନ୍ମ ଯୋଗୁଁ ମଧ୍ୟ ବଡ଼ ଦମ୍ଭ ଗର୍ବ ଅଛି ତା, ସେ ଅକିଞ୍ଚନ ହେଇପାରିବ, ଶରଣାଗତ ହେଇପାରିବ ନା। ତା ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ, ବହୁତ ଦଳ ପାଣ୍ଡିତ୍ୟ ଆହରଣ କରିଛି, ନା ବିଶ୍ୱବିଦ୍ୟାଳୟରୁ ବହୁ ଡିଗ୍ରୀ ଆହରଣ କରିଛି, ତାହାରି ବଡ଼ ଗର୍ବ ଅଛି, ବଡ଼ ପଣ୍ଡିତ ବୋଲି ଭୂମିକା ଅଛି, ସେ ଅକିଞ୍ଚନ ହେଇପାରିବ ନା, ସେ ଶରଣାଗତ ହେଇପାରିବ। ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ବଡ଼ ଶାରୀରିକ ସୌଷ୍ଠବ ଅଛି, ସେ ମଧ୍ୟ ଅକିଞ୍ଚନ ହେଇପାରିବ। ତେଣୁ ନୈଭରତ୍ୟ ବିଧାତୁ ବୈକ୍ତୁ ଅକିଞ୍ଚନ ଗୌଚରମ, ଅକିଞ୍ଚନ ନହେଲେ ସେ ଶରଣାଗତ ହେଇପାରିବ ନା, ତାହେଲେ ଭଗବାନ ତା ପାଖରେ ଆବିହୂତ ହେବେ ନା, ଭଗବାନଙ୍କୁ ଦେଖିପାରିବ ନା। ସେଥିପାଇଁ ଶରଣାଗତର ଅକିଞ୍ଚନର ଏକ ହି ଲକ୍ଷଣ, ତାର ମଧ୍ୟ ପ୍ରବେଶ ଆତ୍ମସମର୍ପଣ। ଲୟା କରେ କୃଷ୍ଣେ ଆତ୍ମସମର୍ପଣ, କୃଷ୍ଣ ତାରେ କରେ ତତ୍କାଳ ଆତ୍ମସମର୍ପଣ, ଶରଣ ନେଇକିରି ଆତ୍ମସମର୍ପଣ, ଶରଣାଗତି ଏକ ଲକ୍ଷଣ, ତାହେଲେ କୃଷ୍ଣ ଆତ୍ମସମ କଲା, ତା ନହେଲେ ହେଇପାରିବ। ତେଣୁ କୃଷ୍ଣଙ୍କର ସେଇ ଉପଦେଶ ଶେଷ କଥା ବହୁତ ଗୀତାରେ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ, ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଚରଣାରବିନ୍ଦରେ ଶରଣାଗତି ହିଁ ଏକମାତ୍ର ବଦ୍ଧ ଜୀବର ଶୋକ ମୋହ ଭୟ ବିନାଶରେ, ବହୁ ବସ୍ତୁର ନିକଟ ଶରଣ ଗ୍ରହଣ ଦ୍ୱାରା ବାସ୍ତବିକ କୌଣସି ମଙ୍ଗଳ ହୁଏ ନା, ଏକମାତ୍ର କୃଷ୍ଣଙ୍କ ଶରଣତ୍ୱ ପରନ୍ତୁ ସକଳ ଧାରଣା ପରିତ୍ୟାଗ କରି ଅଦ୍ୟ ଜ୍ଞାନ ବ୍ରଜେନ୍ଦ୍ର ନନ୍ଦନଙ୍କର ଶରଣ ଗ୍ରହଣ ହିଁ ସକଳ ଅମଙ୍ଗଳ ଅସ୍ତରୁ ପରିତ୍ରାଣ ଲାଭ ଏବଂ ଚରମ କଲ୍ୟାଣ ପ୍ରାପ୍ତିର ଏକମାତ୍ର ଉପାୟ। ଶରଣାଗତ ରକ୍ଷକ ଭକ୍ତବତ୍ସଳ କୃଷ୍ଣ, ଅନନ୍ୟ ଶରଣାଗତିର ଶିକ୍ଷକ ଭକ୍ତ ଶ୍ରେଷ୍ଠ ଉଦ୍ଧବ, ଓ ନିଜ ସଖା ଅର୍ଜୁନକୁ ଶରଣାଗତିମୂଳକ ଅନନ୍ୟ ଭକ୍ତିର କଥା ଉପଦେଶ ଦେଇଛନ୍ତି। ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧରେ ଆମେ ପାଉ, ତସ୍ମାତ୍ ଉଦ୍ଧବ ସୂର୍ଯ୍ୟ ଚୋଦନାଂ ପ୍ରତି ଚୋଦନାଂ ପ୍ରଭୃତିଞ୍ଚ ନିବୃତିଞ୍ଚ ଶ୍ରୋତବ୍ୟଂ ସୁତମେବ ଚ ମାମେକମେବ ଶରଣମାତ୍ମାନଂ ସର୍ବଦେହିନାଂ ଯାହି ସର୍ବାତ୍ମଭାବେନ ମୟା ସ୍ୟାହି ଅକୂତ ଭୟଃ। ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧରେ କଥା ଉଦ୍ଧବ କହୁଛନ୍ତି, କୃଷ୍ଣ ଏକାନ୍ତ ଶରଣାଗତିମୂଳକ ଗୋପ୍ୟାଦିନିଷ୍ଠ ଅନନ୍ୟ ଭକ୍ତି ଯୋଗର ଦୁର୍ଲଭତ୍ଵ ବିଷୟ କୀର୍ତ୍ତନ କରି ସେମାନଙ୍କର ଅନୁଷ୍ଠିତ ତାଦୃଶ ଭକ୍ତି ଯୋଗରେ ଉଦ୍ଧବଙ୍କୁ ପ୍ରବର୍ତ୍ତିତ କରିବା କାରଣ ସେ କହୁଛନ୍ତି, ହେ ଉଦ୍ଧବ ତୁମେ ଶ୍ରୌତ ଏବଂ ସ୍ମାର୍ତ ବିଧି ନିଷେଧ ଅର୍ଥାତ୍ ବିହିତ ନିଷିଦ୍ଧ କର୍ମ ପ୍ରବୃତ୍ତି ନିବୃତ୍ତି ମାର୍ଗ ପରିତ୍ୟାଗ କର, ଭାବି ଧର୍ମ ଶ୍ରବଣ ଇଚ୍ଛାରୁ ବିରତ ହୁଅ, ଭୂତ ଶ୍ରବଣ ବିଷୟ ବିସ୍ମୃତ ହୁଅ, ଦାସ୍ୟ ସଖ୍ୟା ଆଦି ଆତ୍ମଭାବ ମଧ୍ୟରୁ ଯେକୌଣସି ସ୍ୱୟଂ ସିଦ୍ଧ ସ୍ୱରୂପ ଅଗତ ଭାବକୁ ସମାଶ୍ରୟ କରି ମୋର ଶରଣାଗତ ହୁଅ, ତାହେଲେ ସର୍ବଭୂତ ଆତ୍ମସ୍ୱରୂପ ସର୍ବଶରଣ୍ୟ ସର୍ବବିଧ ଭୟତ୍ରାତା ମୁଁ ତୁମକୁ ସର୍ବତ ଭାବରେ ଅଭୟ ପ୍ରଦାନ କରିବି, ତୁମେ ଅକୃତ ଭୟ ହୋଇ ମୋର ସେବାର ସାମୃତାସ୍ୱାଦନରେ ପରମାନନ୍ଦିବ। ଏ ପୁନଃ ଗୀତାରେ ସେଇ କଥା ହିଁ କହିଥିଲେ, सर्वगुयतम हुई सुन मे परम वच इष्टोऽसि मे दृढ़मिति तदवक्ष्यामि ते हितम् मन्मना भव मद्भक्तो मज्जाजी मन नमस्कुर मन विश्वसि सत्यं ते प्रतिजाने प्रियोऽसि मे सर्वमान परित्यज्य मामेकं शरणं व्रजहं तं सर्वापेभ्यो मुखीष्यामि मा शुच हे अर्जुन गुह्य ब्रह्मज्ञान गुह्यतर ईश्वर ज्ञान तुमको मुँह कहीसारी बर्तमान सर्वगुह्य तुम भगवत ज्ञान और उपदेश दौचे ता श्रवण कर यही गीता शास्त्र मध्य जिते उपदेश से समस्त अपेक्षा यही उपदेश श्रेष्ठ अर्थात उपदेश सर्वश्रेष्ठ सर्व उपदेश शरणागति तुम्हें मोर अत्यंत प्रिय अतए तुम सहित हित निमित्त मु इच्छा उपदेश दौचे तुम्हें मोर उपदेश को दृढ़ निखिल प्रमाणोपेत बोली निश्चय करी तुम चरण कल्याण निमित्त चरम उपदेश विषय जहाँ कौच ताहा तुम एकमात्र अनुष्ठेय हे अर्जुन मोर से ही चरम उपदेश है जे तुम्हें मोर भक्त हो मोठारे आत्मसमर्पण कर सर्वत भाव में मोर सेवा कर मोते प्रणाम कर मोर प्रतिज्ञा ही जे ताहले तुम्हें मोर ई सदानंद स्वरूप मत प्राप्त हो मोर नित्य सेवामृत आस्वादन कर तुम्हें मोर अत्यंत प्रिय बोली एकांत अंतरंग ज्ञान रे यही शरणागतिमूलक निर्गुण भक्ति जोग उपदेश करुच्छे मोर वाक्य विश्वास कर ए विश्वास कथा दृढ़ विश्वास कथा तुमको आत्मदान करी अर्थात तुम्हें निश्चय मत पाइब मोर यही सत्यवाक्य अपलाप हम ना यह मुपथ कर मोर यही श्रीकृष्ण स्वरूप भगवतार पूर्णतम अभिव्यक्ति थवर से ही उपासना मोर उपासना गृहतम विषय मोर अन्यान्य स्वरूप मत प्रदत्त भगवतार अभिव्यक्ति मात्र ही था कारण मो सर्वावतारी सर्वांशी सर्वाश्रय सर्वाराध्य तुम्हें लोकधर्म वेदधर्म जावतीय धर्म ज्ञान जोग आदि चेष्टा परित्याग करी सर्वशरण्य मात्र मोर शरणायत अर्था सर्वत भाव मोर चरण रे खैतव चतुष्टय वर्जन पूर्वक आत्मनिवेदन करी निरंतर मोर कृपा शक्ति पर निर्भर कर मोर कृपा निर्देशानुसार अवस्थान कर तुम सकल प्रकार स्थिति गति मोर इच्छार अनुकूल हो सही सकल धर्म त्याग निमित्त तुम्हें अनुशोचना कर ना से धर्म परित्याग तुम जो समस्त पापर संभावना अच्छी से तुमको परित्राण करी अतएव तुम्हें निश्चिंत अकूत भय अशोक हो शरणागति मूलक कई तब भक्ति जोग प्रतिष्ठित हो यही मोर चरम उपदेश भगवदी तात्पर्य हूँ शरणागति दास्य सख्य वात्सल्य मधुर रसाश्रित भक्त जनकर से सेवार मौलिक भित्ति स्वरूप सर्वधर्म परित्याग करी शरणागति मूलक अकई तब भक्ति जोग प्रतिष्ठित हेले प्रत्येक रसाश्रित भक्त भगवत भजन सौष्ठव लाभ करते सर्ववेद भक्ति रसरे शरणागति मूलक दास्य रस अनुषित अच्छे कृष्ण प्रेम रही अद्भुत प्रभाव गुरु सखा गुरु सम लघु के करे दास्य भाव तई कथा से कथा कह दास्य रस अनुषित अच्छे एकमात्र सर्वाश्र सर्वसभ्य सम भगवान श्रीकृष्ण आराधना समस्त आराधना ही था यथा तर मूल ईशन तृप्यंती तस्कंध बुजोपशाखा प्राणाराणी तथा सर्वारण मच्युत एगारस्कंध कथा से आराधना फल समस्त आराधना ही था शरणागत भक्त सर्वविध ऋण रू विमुक्त होता है देवर्षी मृतात्म नृणाम पितृणाच न किंकर नयम गणित राज सर्वात्मने शरण शरण्यम गत मुकुंदम परिभूत कर्तन से जार कथा कहुचे शरणागत सर्वविध विमुक्त होता है श्रीकृष्ण दास ही सर्वधर्म सार तत्व मर्त्यो एकादश स्कंद भारत पुनः से कथा कहुचे से उद्धव कहते मर्त्यो जदा त्यक्त समस्त कर्मा निवेदितात्मा विचि कीर्षितो मे तदा मृतत्वं प्रतिपद्यमाना मयात्म भूया यच कल्पति वै भक्त श्रेष्ठ उद्धवों को संपरे ए समन्ध विधेय प्रयोजन ये जो त्रितत्व अच्छी ये तत्त्व वर्णन करे सर्वशेष एकांत समर्पित आत्मा शुद्ध भक्त गति वर्णना ଭଗବାନ କୃଷ୍ଣ କହୁଛନ୍ତି, ହେ ଉଦ୍ଧବ ମରଣଶୀଳ ଜୀବ, ଯେତେବେଳେ ପ୍ରଭୃତି ନିବୃତ୍ତି ମୂଳକ ଲୌକିକ ବୈଦିକ ସମସ୍ତ ଭକ୍ତି ପ୍ରତିକୂଳ ଧର୍ମ କର୍ମ ପରିତ୍ୟାଗ କରି ମୋ ଚରଣରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରନ୍ତି, ସେତେବେଳେ ମୁଁ ମୋର ଇଚ୍ଛାର ଅନୁକୂଳରେ କାର୍ଯ୍ୟ କରନ୍ତି, ସେମାନେ ଇଚ୍ଛାର ଅନୁକୂଳରେ କାର୍ଯ୍ୟ କରନ୍ତି, ଅର୍ଥାତ୍ ତାଙ୍କର ସମସ୍ତ କ୍ରିୟା ମୋର ବାଞ୍ଛାପୂର୍ତ୍ତି ମତେ ହଏ। ଏଇ ଅବସ୍ଥାରେ ସେ ଅମୃତତ୍ଵ ଲାଭ କରି ମୋ ସହିତ ଏକ ଯୋଗରେ ସେବ୍ୟ ସେବକ ଭାବାପନ୍ନ ହୋଇ ଚିତ୍ ସ୍ୱରୂପ ରସଭୋଗ କରିବାକୁ ସମର୍ଥ ହୁଅନ୍ତି। ଶ୍ରୀକୃଷ୍ଣଙ୍କର ଯୁକ୍ତିର ତାତ୍ପର୍ଯ୍ୟ ହେଉଛି, ତ୍ୟକ୍ତ ସମସ୍ତ କର୍ମ ସମର୍ପିତ ଆତ୍ମା ତାଦୃଶ ଏକାନ୍ତ ଶରଣାଗତ ଭକ୍ତ ଅନନ୍ୟ ଭକ୍ତମାନଙ୍କର ଶ୍ରୀକୃଷ୍ଣ ପ୍ରାପ୍ତି ସୁଲଭ ହୁଏ, ତାହେଲେ ସେମାନଙ୍କର କୌଣସି ଅଭାବ ରହେନା। ସେମାନେ କେବଳ ମାତ୍ର ପ୍ରେମ ଭକ୍ତିର ଅନୁକୂଳ ବିଷୟ ସ୍ୱୀକାର ପ୍ରତିକୂଳ ବିଷୟ ତ୍ୟାଗ କରି ପରମହଂସ ରୂପରେ ସାରଗ୍ରାହୀ ହୁଅନ୍ତି, ଏବଂ ଅଶୋକ ଅଭୟ ଅମୃତର ଆଧାର ସ୍ୱରୂପ ଶ୍ରୀକୃଷ୍ଣଙ୍କର ଚରଣ କମଳରେ ଷଡ଼ଙ୍ଗ ଶରଣାଗତିରେ ପ୍ରତିଷ୍ଠିତ ରହି ଶ୍ରୀକୃଷ୍ଣ ଶିବାନନ୍ଦ ରସପାନରେ ମତ ହୁଅନ୍ତି। ଶରଣାଗତି ବ୍ୟତୀତ ଚରମ କଲ୍ୟାଣ ବା ପରମ ପୁରୁଷାର୍ଥ କୌଣସି ମତେ ଲାଭ ହୁଏ ନା। ସର୍ବତ ଭାବରେ ଆତ୍ମସମର୍ପଣକାରୀ ଏକାନ୍ତ ଶରଣାଗତ ଅନନ୍ୟ ଭକ୍ତ ତତ୍ତ୍ୱତଃ ସ୍ୱୀୟ ସ୍ୱରୂପ ସିଦ୍ଧ ରସୋପଯୁକ୍ତ ନିତ୍ୟ ସିଦ୍ଧ ସଦାନନ୍ଦମୟ ସ୍ୱରୂପରେ ଶ୍ରୀକୃଷ୍ଣେନ୍ଦ୍ରିୟ ତର୍ପଣ ପରା ସେବାରସ ସୁଧାସ୍ୱାଦନରେ ପରମାନନ୍ଦ ଅନୁଭବ କରନ୍ତି। ରସମୟଙ୍କର ସେବାରେ ବସ୍ତୁତ ରସ ଆସ୍ୱାଦନ ଜନି ତାଙ୍କ ଲାଭ ହଏ। ରସରାଜ କୃଷ୍ଣ ହିଁ ସାକ୍ଷାତ ରସସ୍ୱରୂପ, ଏବଂ ରସ ପଦାର୍ଥା ହୋଇ ମଧ୍ୟ ରସିକ ଶେଖର। ଶ୍ରୀମଦ୍ ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କୃଷ୍ଣ କହିଲେ, ଯେଅପି ଅନ୍ୟ ଦେବତା ବକ୍ତା ଅଜନ୍ତେ ଶ୍ରଦ୍ଧୟାନ୍ୱିତା ତେ ଅପି ମାମ ଏବ କୁହନ୍ତେ ଅଜନ୍ତି ଅଭିଧି ପୂର୍ବକ ଅଙ୍ଗି ସର୍ବଜ ଜ୍ଞାନ ଭକ୍ତା ଚ ପ୍ରଭୁରେବ ଚ ନତ୍ମଙ୍ଗବିଜାନାତି ତତ୍ତ୍ୱେନ ଅତଃଶ୍ୟବନ୍ତି ତେ କାମେସ୍ତେ ହୃତ ଜ୍ଞାନ ପ୍ରପଦ୍ୟନ୍ତେ ଅନ୍ୟ ଦେବତା ତନ୍ତ ନିୟମ ଆସ୍ଥା ଏ ପ୍ରକୃତ୍ୟା ନିୟତାଶୟା। ସଦାନନ୍ଦ ସ୍ୱରୂପ ଏକମାତ୍ର ପରମେଶ୍ୱର, ମୋ ବ୍ୟତୀତ ସ୍ୱତନ୍ତ୍ର ଅନ୍ୟ ଦେବତା କେହି ନାହାନ୍ତି। ମୋର ଏହି ସଦାନନ୍ଦ ଶ୍ରୀକୃଷ୍ଣ ସ୍ୱରୂପ ନିତ୍ୟ ପ୍ରପଞ୍ଚୋତୀତ ତତ୍ତ୍ୱ, ଯେଉଁମାନେ ଆଧିକାରିକ ଦେବତାଗଣଙ୍କୁ ନିତ୍ୟ ଜ୍ଞାନ ଅର୍ଥାତ୍ ସ୍ୱତନ୍ତ୍ର ଈଶ୍ୱର ଜ୍ଞାନ କରି ପୂଜା କରନ୍ତି, ସେମାନେ ଅବିଧିପୂର୍ବକ ବର୍ଜନ କରନ୍ତି। ଯଦ୍ୟପି ସେହି ଦେବତାଗଣ ମତ୍ ପ୍ରଦତ୍ତ ଅଧିକାରରେ ପ୍ରତିଷ୍ଠିତ ହୋଇ ମତ୍ ଅଧୀନ ତତ୍ତ୍ୱ ରୂପରେ ସତତ ମୋର ଆଜ୍ଞାନୁବର୍ତ୍ତୀ, ତଥାପି ସେମାନେ ସ୍ୱତନ୍ତ୍ର ଭାବରେ ପୂଜ୍ୟ ନୁହନ୍ତି। ଯେଉଁମାନେ ମୋର ପୂଜା ପରିତ୍ୟାଗ କରି ସ୍ୱତନ୍ତ୍ର ଈଶ୍ୱର ଜ୍ଞାନରେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ପ୍ରତୀକ ଉପାସକ ସେମାନେ, ସେମାନେ ମୋର ତତ୍ତ୍ୱ ଜାଣନ୍ତି ନା। ଅତେବ ଅତାତ୍ତ୍ୱିକ ଉପାସନା ବଶତଃ ସେମାନଙ୍କର ଗତାନୁଗତି ନିବର୍ତ୍ତିକା ମତ୍ ପ୍ରାପ୍ତି ନ ହୋଇ ସଂସାର ଦଶା ଲାଭ ହୁଏ। ଯେଉଁମାନେ ମୋର ସେବା ବିମୁଖ ବିବିଧ କାମନା ଦ୍ୱାରା କୃତଜ୍ଞାନ, ସେମାନେ ସେ କ୍ଷୁଦ୍ର ଫଳଲାଭ ଆଶାରେ ସେଇ ସେଇ କାମ ଫଳଦାତା ଦେବତାମାନଙ୍କର ଉପାସନା କରିଥାନ୍ତି। ସେମାନଙ୍କ ବିଶୁଦ୍ଧ ସତ୍ତ୍ୱ ସ୍ୱରୂପ ମୋର ଚରଣରେ ସଦାଭକ୍ତି ନଥାଏ। ସେମାନେ ନିଜ ନିଜର ତାମସିକି ରାଜସିକି ପ୍ରକୃତି ଦ୍ୱାରା ଚାଳିତ ହେଇ ତଥାପି କ୍ଷୁଦ୍ର ନିୟମର ବଶତା ସ୍ୱୀକାର ପୂର୍ବକ ତଦନ୍ତରୂପ ଦେବତାମାନଙ୍କର ଉପାସନା କରନ୍ତି, ଫଳରେ ଆତ୍ମେନ୍ଦ୍ରିୟ ତର୍ପଣ ପର ହୋଇ ସଂସାର ଗତି ପାଆନ୍ତି। ତ୍ରିଭି ଗୁଣମୟୀ ଭାବି ରେ ଭି ସର୍ବମିଦମ୍ ଜଗତ୍ ମୋହିତ ନାଭିଜାନାତି ମାମେବ୍ୟ ପରମବ୍ୟୟ ଦୈବୀ ହେଷା ଗୁଣମୟୀ ମମ ମାୟା ଦୂରତ୍ୟା ମାମେବ ଯେ ପ୍ରବୃଜନ୍ତି ମାୟା ମେ ତମ୍ ତରନ୍ତି ନମନ୍ତୁ ସ୍ମୃତି ନମୂଢ଼ା ପ୍ରବୃଜନ୍ତି ନରାଧମା ମାୟା ପ୍ରଭୃତ ଜ୍ଞାନ ଆସୁ ଭାବୁ ଆସୁତ। ଏ କଥା କହିଛନ୍ତି ସ୍ୱୟଂ ଭଗବାନ କହୁଛନ୍ତି, ମୋର ବହିରଙ୍ଗ ଅପରା ପ୍ରକୃତିର ଗୁଣତ୍ୱ ଦ୍ୱାରା ସବୁ ଜଗତ୍ ମୋହିତ ହୋଇଛି। ମାୟା ମୋହିତ ଲୋକ ପ୍ରାକୃତ ଗୁଣାତୀତ ଅବ୍ୟୟ କୃଷ୍ଣ ସ୍ୱରୂପ ମୋତେ ଜାଣିପାରନ୍ତି ନା। ଏହି ତ୍ରିଗୁଣାତ୍ମିକ ମାୟା ମୋର ଶକ୍ତି ଅଥେ ଭକ୍ତିହୀନ ଜନଙ୍କ ପକ୍ଷରେ ଦୂରତିକ୍ରମ। ଯେଉଁମାନେ କେବଳ ମୋର ଚରଣରେ ପ୍ରପତ୍ତି ସ୍ୱୀକାର କରନ୍ତି ସେହି ଶରଣାଗତ ଭକ୍ତ ଜନ ଏହି କ୍ଷୁଦ୍ର ମାୟା ମୋର କୃପାରୁ ପାର ହୋଇପାରୁଛି। ଜ୍ଞାନ କର୍ମ ଯୋଗାଦି ଦ୍ୱାରା ଦେବତାଙ୍କର ପ୍ରପତ୍ତି ଦ୍ୱାରା ମାୟା ସାଗର ପାର କେହି ହୋଇପାରିବେ ନା, ଅର୍ଥାତ୍ ବୈକୁଣ୍ଠବାସୀ ଏହି ଭକ୍ତିରସ ଆସ୍ୱାଦନ କରିବାର ସମର୍ଥ ଲାଭ ହୁଏ ନା। ମୂଢ଼ ଅଧମ ମାୟା ଦ୍ୱାରା ଅପହୃତ ଜ୍ଞାନ ଅସୁର ଭାବାପନ୍ନ ଚତୁର୍ବିଧ ଦୁଷ୍କୃତି ଜଣ ମୋର ଚରଣରେ ପ୍ରପନ୍ନ ହୁଅନ୍ତି ନା, କାରଣ ସେମାନଙ୍କ ଭକ୍ତ ଅସ୍ତିତ୍ୱ ପ୍ରତି ସନ୍ଦେହ ଥାଏ। ସାକ୍ଷାତ ସ୍ୱରୂପ ମୋ ପ୍ରତି ସେମାନଙ୍କର ପ୍ରାକୃତ ବୁଦ୍ଧି ଥାଏ, ପକ୍ଷାନ୍ତରେ ସେ ଦୁଷ୍କୃତିକରଣ ବିବିଧ କାମନାର ବଶବର୍ତ୍ତୀ ହେଇ ମନଧର୍ମୀ ହେଇ ଦେହାତ୍ମବାଦୀ ହେଇ ଆତ୍ମେନ୍ଦ୍ରିୟ ତୃପ୍ତିପଦ ଦେବତାନ୍ତରରେ प्रवृत्ति ग्रहण करती है वो विविध लौकिक वैदिक कर्म आवाहक हो आत्मसुख पर व्यापार व्याप्त हवा फल माया चक्र निष्पेषित होते भगवत भक्ति बहुत दूर से रही तात्पर्य हूँ मायाधीश श्रीकृष्ण स्वरूप मोर चरण से प्रपन्न भक्त गण अनर्थ मुक्त हो सर्वत भाव मोर चरण से अन्य भक्ति महाप्रभास शिखेले भक्त भाव अंगीकार करात्पर्य असुरगण से मैंने प्रपन्न नुहति माया या अपहृत ज्ञान माया ज्ञान अपहरण करीन मूढ़ा से मैंने भगवान को बुझीपारे ना भगवान को जापारे ना भगवान जदिव प्रकाशमान से बुझीपार बारिवृत्त नहीं जापार ना माया माया ज्ञान अपहरण करोग माया समावृत मूढ़ नाभिजानाथी जोग माया द्वारा समावृत हो मूढ़ मूर्ख लोक जापर तेणु से मैंने मोहिनी अवतार जो भगवान प्राकृत नारी बोली भावुंट अविवाहिता बालिका बोली भावुंट बहुत करने इच्छा प्रकाश करम भावापन्न होकर भगवान स्वरूप उपलब्धि करपर्य जो मान प्रकृत स्वनागत से भगवान कृपा भगवान को जान पार्थे ये हूँ आम तात्पर्य कहार कथाटा कथा इटे से असुरगण ये प्रकार संबोधन कर कहीं प्रकार कर प्रताण के पर्यटन तुम्हें से कथा मातृवत परेशु परद्रव्येशु लोष्टवत आत्मवत सर्वभूतेषु जपश्यति स पंडित प्रकृत पंडित के जे अन्यर दारा को भार्या पत्नी को माँ भली देखे लोष्टवत धन संपद जहा जहाँ कि अन्यर अच्छी लोष्टवत देखे ठेका पथर बड़ी देखे आत्मवत सर्वभूतेषु समस्त जीवा को निज भली देखे निज मूर्ति पर शेष भगवान कृष्ण कहते मुमीमांस जीव लोके जीव भूत सनातन जीव सनातन भाव मोर अंश तेणु आत्मा कहले भगवान अंश भगवान से कृष्ण से मुझे कृष्ण से कृष्ण ये आत्मवत सर्वभूतेषु जन पश्यति सर्वत्र सर्वंच मई पश्यति तस्या न प्रणश्यामी सचमे न प्रणश्यति भगवान गीतार कथा सबुठार मत देखती सब को मत देखती हाँ से मोर दृष्ट न था कि दृष्ट न था से प्रिय से कथा कह आत्मा तो सर्वभूतेष निज बोले देख मुझे आत्मा से जना तदुपर से रागद्वेश कारण कि जपश्यति सपंड से पंत लोक ये टिकेटा ए भद्रामीटा पशुमान रक्षा करणाराध्य गुरुदेव तर कर्कट भाष्य कही तेणु से मैंने अविवाहिता से अन्य पत्नी नुहे हाँ अथ अविवाहिता कितु से बहुत बोधे करने आमी अन्वेषण आसी खोजती आम विवाह करवा कौन भाव नहीं।